आकाशवाणी। ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ସୋମନାଥ ମନ୍ଦିରର ଅସ୍ତିତ୍ୱ ଦେଶର ବିଗତ ହଜାରେ ବର୍ଷର ସଭ୍ୟତାର ଭାବନାକୁ ପ୍ରତିଫଳିତ କରୁଛି, କହିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହେଲା ସ୍ୱଦେଶୀ ଡିଜାଇନ୍ରେ ପ୍ରସ୍ତୁତ ଜାହାଜ ସମୁଦ୍ର ପ୍ରତାପ। ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 6 ଗୁଣା ଏବଂ ରପ୍ତାନୀ 8 ଗୁଣା ବୃଦ୍ଧି ପାଇଥିବା ନେଇ ସୂଚନା ଦେଲେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ। ଭେନେଜୁଆଲାରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ପରିପ୍ରେକ୍ଷୀରେ ଆଜି ଅନୁଷ୍ଠିତ ହେବାକୁ ଯାଉଛି ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଏବଂ ଦକ୍ଷିଣ ଆଫ୍ରିକାର ବେନୁନିଠାରେ ଜାରି ରହିଛି 19 ବର୍ଷରୁ କମ୍ ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଯୁବ ଆନ୍ତର୍ଜାତିକ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍। ବିଗତ ହଜାର ବର୍ଷ ଧରି ସୋମନାଥ ମନ୍ଦିରର ଅସ୍ତିତ୍ୱ ଦେଶର ଅଦମ୍ୟ ସଭ୍ୟତାର ଭାବନାକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। 1026 ବର୍ଷ ଆୟୁର ସୋମନାଥ ମନ୍ଦିର ଉପରେ ହୋଇଥିବା ପ୍ରଥମ ଆକ୍ରମଣର 1000 ବର୍ଷର ଐତିହାସିକ ମାଇଲଖୁଣ୍ଟକୁ ଚିହ୍ନିତ କରି ଏକ ସମ୍ପାଦକୀୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସୋମନାଥ ଶବ୍ଦ ଶୁଣିବା ଦ୍ୱାରା ଲୋକଙ୍କ ହୃଦୟ ଏବଂ ମନରେ ଗର୍ବର ଭାବନା ସୃଷ୍ଟି ହୁଏ। ଏହା ହେଉଛି ଦେଶର ଆତ୍ମାର ଚିରନ୍ତନ ଘୋଷଣା। ଏହି ଭବ୍ୟ ମନ୍ଦିର ଗୁଜରାଟର ପଶ୍ଚିମ ଉପକୂଳରେ ପ୍ରଭାସ ପାଟନ ନାମକ ଏକ ସ୍ଥାନରେ ଅବସ୍ଥିତ। ପ୍ରଧାନମନ୍ତ୍ରୀ କହିଛନ୍ତି, ସୋମନାଥଙ୍କ କାହାଣୀ କେବଳ ଏକ ମନ୍ଦିର ବିଷୟରେ ନୁହେଁ, ବରଂ ଏହା ଦେଶର ସଂସ୍କୃତି ଏବଂ ସଭ୍ୟତାକୁ ସୁରକ୍ଷିତ ରଖିଥିବା ଭାରତମାତାର ଅସଂଖ୍ୟ ସନ୍ତାନଙ୍କ ଅତୁଟ ସାହସ ସହିତ ଜଡ଼ିତ। କୋଟି କୋଟି ଲୋକଙ୍କ ଦ୍ୱାରା ସମ୍ମାନିତ ସୋମନାଥ ମନ୍ଦିର ଉପରେ ବିଦେଶୀ ଆକ୍ରମଣ ସମୟର ସ୍କୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, 1026 ଜାନୁଆରୀରେ ଗଜନୀର ମହମ୍ମଦ ଏହି ମନ୍ଦିର ଉପରେ ଆକ୍ରମଣ କରିଥିଲେ। ଏକ ହିଂସାତ୍ମକ ତଥା ବର୍ବରୋଚିତ ଆକ୍ରମଣ ଜରିଆରେ ବିଶ୍ୱାସର ଓ ସଭ୍ୟତାର ଏହି ମହାନ ପ୍ରତୀକକୁ ସେ ଧ୍ୱଂସ କରିବାକୁ ଚାହୁଁଥିଲେ। 1000 ବର୍ଷ ପରେ ମଧ୍ୟ ସୋମନାଥକୁ ଏହାର ଭବ୍ୟ ସ୍ଥିତିକୁ ଫେରାଇ ଆଣିବା ଲାଗି ହୋଇଥିବା ଅଗଣିତ ପ୍ରୟାସରେ ଏହି ମନ୍ଦିର ଆଜି ମଧ୍ୟ ପୂର୍ବ ଭଳି ଗୌରବମୟ ହୋଇ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। ସୋମନାଥ ମନ୍ଦିରର ପୁନରୁଦ୍ଧାରରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, 2026ରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ ହେବ। ପୁନରୁଦ୍ଧାର ହୋଇଥିବା ସୋମନାଥ ମନ୍ଦିରକୁ ଭକ୍ତମାନଙ୍କ ପାଇଁ ଖୋଲିବାର 75 ବର୍ଷ ପୂରଣ ହେବ। ପ୍ରଧାନମନ୍ତ୍ରୀ କହିଥିଲେ, 1951 ମେ ମାସରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଉପସ୍ଥିତିରେ ପୁନଃସ୍ଥାପିତ ସୋମନାଥ ମନ୍ଦିରର ଦ୍ୱାର ଭକ୍ତମାନଙ୍କ ପାଇଁ ପୁଣିଥରେ ଖୋଲାଯାଇଥିଲା। ଦେଶ ସ୍ୱାଧୀନତା ପରେ ସୋମନାଥ ମନ୍ଦିରର ପୁନର୍ନିର୍ମାଣର ପବିତ୍ର ଦାୟିତ୍ୱ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଉପରେ ନ୍ୟସ୍ତ ଥିଲା। ଶ୍ରୀ ମୋଦି କହିଥିଲେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହି କାର୍ଯ୍ୟକ୍ରମକୁ ସମର୍ଥନ କରୁନଥିଲେ କି ଶୀର୍ଷ ସାମ୍ବିଧାନିକ କର୍ତ୍ତୃପକ୍ଷମାନେ ଏଥିରେ ସାମିଲ ହୁଅନ୍ତୁ ବୋଲି ସେ ଚାହୁଁନଥିଲେ। ଆଜି ମଧ୍ୟ ଜନସାଧାରଣଙ୍କ ମନ ଓ ଆତ୍ମାକୁ ଜାଗ୍ରତ କରିବାର ଶକ୍ତି ସୋମନାଥଙ୍କ ପାଖରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭାରତୀୟ ତଟରକ୍ଷୀ ବାହିନୀର ପ୍ରଥମ ସ୍ୱଦେଶୀ ଡିଜାଇନ୍ରେ ନିର୍ମିତ ପ୍ରଦୂଷଣ ନିୟନ୍ତ୍ରଣ ଜାହାଜ ସମୁଦ୍ର ପ୍ରତାପକୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୋଆଠାରେ ଲୋକାର୍ପଣ କରିଛନ୍ତି। ସମୁଦ୍ର ପ୍ରତାପକୁ କାର୍ଯ୍ୟକ୍ଷମ କରିବା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଏହି ଜାହାଜ ଦେଶର ସାମୂହିକ ସଂକଳ୍ପ ଏବଂ ସାମୁଦ୍ରିକ ଆତ୍ମବିଶ୍ୱାସର ପ୍ରତୀକ। ଏହି ଜାହାଜ ପ୍ରବାଳ ପ୍ରାଚୀର ଏବଂ ଉପକୂଳବର୍ତ୍ତୀ ସମ୍ପ୍ରଦାୟର ସୁରକ୍ଷା କରିବ। ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସାମୁଦ୍ରିକ ଜୈବ ବିବିଧତାର ସୁରକ୍ଷା ଏକ ନୈତିକ ଦାୟିତ୍ୱ ବୋଲି ଶ୍ରୀ ସିଂ ଗୁରୁତ୍ୱାରୋପ କରିଛନ୍ତି। ଭବିଷ୍ୟତର ପ୍ରକଳ୍ପଗୁଡ଼ିକରେ 90% ସ୍ୱଦେଶୀକରଣ ପାଇଁ ଲକ୍ଷ୍ୟ ରଖିବାକୁ ପ୍ରତିରକ୍ଷା ମନ୍ତ୍ରୀ ଶିଳ୍ପ ଜଗତକୁ ଆହ୍ୱାନ ଦେଇଛନ୍ତି।
ସମୁଦ୍ର ପ୍ରତାପ ଭାରତ କି ପହଲି ସ୍ୱଦେଶୀ ରୂପେ ଡିଜାଇନ୍ କି ଗଈ ହୈ। ପଲ୍ୟୁସନ୍ କଣ୍ଟ୍ରୋଲ ଭେଜଲ ହୈ ଔର କୋଷ୍ଟ ଗାର୍ଡ ଫ୍ଲିଟ୍ କି ଅବ ତକ କି ସବସେ ବଡି ୟା ପୋତ ହୈ। 4,170 ଟନ୍ କା ଡିସପ୍ଲେସମେଣ୍ଟ ଔର 115 ମିଟର କି ଲମ୍ବାଇ ଆପଣେ ଆପ ମେ ଇସକି ବିଶାଳତା କୁ ଦିଖାତି ହୈ। 22 knots କି ସ୍ପିଡ ଇସକି ଅପରେସନାଲ ଷ୍ଟ୍ରେଙ୍ଗଥ କୁ ଦର୍ଶାତି ହୈ। ଇସମେ ଆଡଭାନ୍ସ ପଲ୍ୟୁସନ୍ ଡିଟେକ୍ସନ ସିଷ୍ଟମ, ଡେଡିକେଟେଡ୍ ପଲ୍ୟୁସନ୍ ରେସ୍ପନ୍ସ ବୋଟ୍ସ ଔର ଆଧୁନିକ ଫାୟାର ଫାଇଟିଂ କେପେବିଲିଟି ଭି ମୌଜୁଦ ହୈ, ଜିସସେ ଇସକି ରିଚ ଔର ଇଫେକ୍ଟିଭନେସ କଇ ଗୁନା ବଢ଼ ଜାତି ହୈ।
114.5 ମିଟର ଲମ୍ବ ଏହି ଜାହାଜରେ 60%ରୁ ଅଧିକ ସ୍ୱଦେଶୀ ଯନ୍ତ୍ରପାତି ରହିଛି। 2020 ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାରେ କଥିତ ଅଭିଯୁକ୍ତ ଉମର ଖଲିଦ ଏବଂ ସର୍ଜିଲ ଇମାମଙ୍କୁ ଜାମିନ ଦେବା ପାଇଁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ ୟୁଏପିଏ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଆପାତ ପ୍ରମାଣ ଆଧାରରେ ମାମଲା ରହିଛି ବୋଲି ଜଷ୍ଟିସ୍ ଅରବିନ୍ଦ କୁମାର ଏବଂ ଜଷ୍ଟିସ୍ ଏନ୍ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଦର୍ଶାଇଛନ୍ତି। ତେବେ ଏହି ମାମଲାରେ ଅନ୍ୟ 5 ଜଣ ଅଭିଯୁକ୍ତ ଗୁଲଫିସା ଫାତିମା, ମିରାନ ହାଇଦର, ସିଫାଉର୍ ରହମାନ, ସଲିମ୍ ଖାନ୍ ଏବଂ ସାଦାବ ଅହମ୍ମଦଙ୍କୁ ଖଣ୍ଡପୀଠ ଜାମିନ ପ୍ରଦାନ କରିଛନ୍ତି। ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 6 ଗୁଣ ବୃଦ୍ଧି ପାଇଛି ଏବଂ ଗତ 11 ବର୍ଷ ମଧ୍ୟରେ ରପ୍ତାନୀ 8 ଗୁଣା ବୃଦ୍ଧି ପାଇଛି ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି 2025ରେ ଆପଲ୍ 50 ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ମୋବାଇଲ୍ ଫୋନ୍ ବାହାରକୁ ପଠାଇଥିଲା। ମନ୍ତ୍ରୀ କହିଛନ୍ତି ଲାପ୍ଟପ୍, ସର୍ଭର ଏବଂ ଶ୍ରବଣଯୋଗ୍ୟ 46ଟି କମ୍ପୋନେଣ୍ଟ ଉତ୍ପାଦନର ନିର୍ମାତା ଦେଶର ଉତ୍ପାଦନ ଅର୍ଥବ୍ୟବସ୍ଥାର ପ୍ରମୁଖ ବାହକ ହୋଇଛନ୍ତି। ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ମୋଟ 25 ଲକ୍ଷ ନିଯୁକ୍ତି ରହିଛି ଏବଂ ଅନେକ କାରଖାନାରେ ଗୋଟିଏ ସ୍ଥାନରେ 5000ରୁ ଅଧିକ କର୍ମଚାରୀ ନିଯୁକ୍ତି ପାଇଛନ୍ତି। କେତେକ କାରଖାନାରେ ମଧ୍ୟ ଗୋଟିଏ ସ୍ଥାନରେ 40,000 କର୍ମଚାରୀ କାମ କରୁଛନ୍ତି। ଡିଜାଇନ୍, ଉତ୍ପାଦନ, ଅପରେଟିଂ ସିଷ୍ଟମ, ଆପ୍ଲିକେସନ, ସାମଗ୍ରୀ ଏବଂ ଉପକରଣ ସମେତ ସମଗ୍ର ଇଲେକ୍ଟ୍ରୋନିକ୍ସ ଟାସ୍କରେ ଭାରତ ଏକ ପ୍ରମୁଖ ଖେଳାଳି ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ବର୍ଷ ଦେଶରେ 4ଟି ସେମିକଣ୍ଡକ୍ଟର ପ୍ରକଳ୍ପ ବ୍ୟାବସାୟିକ ଉତ୍ପାଦନ ଆରମ୍ଭ କରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ଅପରେସନ୍ ସିନ୍ଦୁର ସମୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନ୍ସିସି ପ୍ରଶଂସନୀୟ ଭୂମିକା ଗ୍ରହଣ କରିଥିଲା। ନୂଆଦିଲ୍ଲୀରେ ଏନ୍ସିସି ଗଣତନ୍ତ୍ର ଦିବସ ପରେଡ୍ ଶିବିର 2026କୁ ସମ୍ବୋଧନ କରି ଆଜି ଉପରାଷ୍ଟ୍ରପତି କହିଛନ୍ତି ଦେଶର ଜାତୀୟ ସମ୍ମାନ, ସାର୍ବଭୌମତ୍ୱ ଏବଂ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବାରେ ଅପରେସନ୍ ସିନ୍ଦୁର ଏକ ସଂକଳ୍ପ ହୋଇଛି। ଏନ୍ସିସି ଏକତା, ଶୃଙ୍ଖଳା ଏବଂ ନିରନ୍ତର ଭାବେ ଦେଶ ପ୍ରତି ତାହାର କର୍ତ୍ତବ୍ୟ ପିଢ଼ି ପରେ ପିଢ଼ି ପାଳନ କରିଆସିଛି। ବିଭିନ୍ନ କାର୍ଯ୍ୟକ୍ରମରେ ଏନ୍ସିସି କ୍ୟାଡେଟ୍ଙ୍କ ଅଂଶଗ୍ରହଣ ଏବଂ ସଫଳତାକୁ ଶ୍ରୀ ରାଧାକୃଷ୍ଣନ ପ୍ରଶଂସା କରିଛନ୍ତି। ଭେନେଜୁଏଲାରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ପରିପ୍ରେକ୍ଷୀରେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଆଜି ଏକ ଜରୁରୀକାଳୀନ ବୈଠକ ଡକାଯାଇଛି। ପରିଷଦର ଅସ୍ଥାୟୀ ସଦସ୍ୟ କଲମ୍ବିଆର ଅନୁରୋଧ କ୍ରମେ ଏହି ବୈଠକ ଡକାଯାଇଥିବା ଜଣାପଡ଼ିଛି। କଲମ୍ବିଆର ଅନୁରୋଧକୁ ସ୍ଥାୟୀ ସଦସ୍ୟ ଚୀନ୍ ଏବଂ ରୁଷ ସମର୍ଥନ କରିଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଭେନେଜୁଏଲାରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ଏକ ବିପଜ୍ଜନକ ପଦକ୍ଷେପ ଭାବେ ବର୍ଣ୍ଣନା କରିଛନ୍ତି। ଜାତିସଂଘ ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍ କହିଛନ୍ତି ଆମେରିକାର ଏହି ପଦକ୍ଷେପ ତଥା ଆନ୍ତର୍ଜାତିକ ଆଇନର ଉଲ୍ଲଂଘନ ନେଇ ମହାସଚିବ ଗୁଟେରସ୍ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମଦୁରାଙ୍କ ଉପରେ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ଚୀନ୍ ତୀବ୍ର ସମାଲୋଚନା କରିଛି। ଆମେରିକାର ଏଭଳି କାର୍ଯ୍ୟ ଏକପାଖିଆ ଗୁଣ୍ଡାଗିରି ତଥା ସ୍ୱଘୋଷିତ ସୁରକ୍ଷା ତଥା ଆନ୍ତର୍ଜାତିକ ବିଚାରପତି ଭାବେ ସମାଲୋଚନା କରି ଚୀନ୍ କହିଛି ବିଶ୍ୱର ପ୍ରତ୍ୟେକ ଦେଶ ଏହାକୁ ପ୍ରତ୍ୟାଖ୍ୟାନ କରିବା ଉଚିତ। ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି କହିଛନ୍ତି ଏଭଳି ପଦକ୍ଷେପ ବିଶ୍ୱରେ ଅସ୍ଥିରତା ସୃଷ୍ଟି କରୁଛି। ପ୍ରତ୍ୟେକ ଦେଶ ସାର୍ବଭୌମତ୍ୱକୁ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସୁରକ୍ଷିତ ରଖିବା ଉପରେ ଚୀନ୍ ଗୁରୁତ୍ୱ ପ୍ରଦାନ କରିଛି। ଭେନେଜୁଏଲାର ରାଷ୍ଟ୍ରପତି ମାଦୁରାଙ୍କୁ ଗତ ଶନିବାର ଆମେରିକା ସେନା ଅଟକ ରଖିବା ସହ ନିଜ ହେପାଦତରେ ରଖିଛି। ଉପରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗିଜ୍ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଅନ୍ୟପକ୍ଷରେ ଭେନେଜୁଏଲାରେ ଆମେରିକାର ସାମରିକ ଅଭିଯାନ ସମୟରେ କ୍ୟୁବାର 32 ଜଣ ସାମରିକ ତଥା ସୁରକ୍ଷା ଅଧିକାରୀ ନିହତ ହୋଇଥିବା କ୍ୟୁବା ସରକାର ଅଭିଯୋଗ କରିଛନ୍ତି। ଏକ ମିଶନରେ ସେହି ଅଧିକାରୀମାନେ ଭେନେଜୁଏଲାରେ କାର୍ଯ୍ୟରତ ଥିଲେ ବୋଲି କ୍ୟୁବା କହିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ଜମାକାରୀଙ୍କ ସୁବିଧା ଓ ସୁରକ୍ଷା ବୃଦ୍ଧି ପାଇଁ ବ୍ୟାଙ୍କିଙ୍ଗ୍ ଅଭ୍ୟାସରେ ସାମ୍ପ୍ରତିକ ପରିବର୍ତ୍ତନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ଆଣ୍ଡ ଫାଇନାନ୍ସ ଏବଂ ପୂର୍ବତନ ବରିଷ୍ଠ ବ୍ୟାଙ୍କିଙ୍ଗ୍ ପ୍ରଫେସନାଲ୍ ଡକ୍ଟର ନରେନ୍ଦର କୁମାର ଭାସିନ୍ ଏବଂ ସିଜିଏମ୍ ଅପରେସନ୍ ମେରି ସାଗ୍ୟା ଧନପାଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0113711 7 2 3 3 1 4 4 4 2 3 3 1 0 8 1 এবং 2 3 7 1 7 1 0 6 নম্বরক ডায়াল করা হব। দক্ষিণ আফ্রিকার বেনুনিঠারে 19 বর্ষর কম ভারত দক্ষিণ আফ্রিকা দ্বিতীয় যুব আন্তর্জাতিক একজৈবাসীয় ক্রিকেট ম্যাচ জারি রয়েছে। চলিত তিনটিকিয়া সিরিজে এই দ্বিতীয় ম্যাচে টস জিতি দক্ষিণ আফ্রিকা প্রথমে ব্যাটিং করা নিষ্পত্তি নিয়েছে। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସୋମନାଥ ମନ୍ଦିରର ଅସ୍ତିତ୍ୱ ଦେଶର ବିଗତ 1000 ବର୍ଷର ସଭ୍ୟତାର ଭାବନାକୁ ପ୍ରତିଫଳିତ କରୁଛି କହିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହେଲା ସ୍ୱଦେଶୀ ଡିଜାଇନ୍ରେ ପ୍ରସ୍ତୁତ ଜାହାଜ ସମୁଦ୍ର ପ୍ରତାପ। ଭେନେଜୁଏଲାରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ପରିପ୍ରେକ୍ଷୀରେ ଆଜି ଅନୁଷ୍ଠିତ ହେବାକୁ ଯାଉଛି ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଏବଂ ଦକ୍ଷିଣ ଆଫ୍ରିକାର ବେନୋନିଠାରେ ଜାରି ରହିଛି 19 ବର୍ଷରୁ କମ୍ ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଯୁବ ଆନ୍ତର୍ଜାତିକ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।